ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ଏକ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତା ଗୁରୁବାର ଦିନ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟ ପୋଲିସ ବିଭାଗରେ ଆଉ ନୂଆ 2500 ଗୃହରକ୍ଷୀ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର। ଏବଂ କୁଳପତି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ନେଇ ଚାଲିଛି ଆଲୋଚନା। ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦିଆଯାଉଥିବା ଋଣରେ ସୁଧ ବ୍ୟବସ୍ଥାକୁ ମୁକ୍ତ ରଖିବା ପାଇଁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଏହି ସୁଧମୁକ୍ତ ଋଣ ବ୍ୟବସ୍ଥା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ମହିଳା ଭାଗିଦାରୀ ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅର୍ଥନୀତି ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବ୍ୟବସ୍ଥାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ବିନା ସୁଧରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତା ଗୁରୁବାର 17 ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ 17 ତାରିଖ ଗୁରୁବାର ଦିନ ସକାଳେ କଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କାର୍ଯ୍ୟ ଉନ୍ନୟନ ହେଉଥିବା ବିଭିନ୍ନ ସଡ଼କ ପ୍ରକଳ୍ପର ସମୀକ୍ଷା କରିବେ। ଶ୍ରୀ ଗଡ଼କରୀ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟ ଉନ୍ନୟନ ହେଉଥିବା ପ୍ରାୟ 5000 କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ବୋଲି ପୂର୍ତ୍ତମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
ଡକ୍ଟର ହରେକୃଷ୍ଣ ମହତାବଙ୍କର ଗୋଟେ ମେମୋରିଆଲ ଲେକ୍ଚର ତାଙ୍କର ଅଛି ସକାଳେ କଟକରେ, ଏବଂ ଆସିବା ପରେ ପରବେଳା ଓଡ଼ିଶାରେ ଚାଲିଥିବା ସମସ୍ତ ଜାତୀୟ ରାଜପଥର ପ୍ରକଳ୍ପ ରିଭ୍ୟୁ ତାକୁ ନେବେ ଖରାବେଳେ, ଏବଂ ତାପରେ ଗୋଟେ ପବ୍ଲିକ ପ୍ଲାଟଫର୍ମରେ ଯୋଉଠି ଆମର ଅନେକ ଗୁଡ଼ିଏ ପ୍ରୋଜେକ୍ଟ ପାଖାପାଖି ଆମର 4500-5000 କୋଟି ଟଙ୍କାର ପ୍ରୋଜେକ୍ଟ ରାଜ୍ୟ ସରକାରଙ୍କର ଏବଂ ନ୍ୟାସନାଲ ହାଇୱେ ଅଥରିଟିର ଅନେକ ଗୁଡ଼ିଏ ପ୍ରୋଜେକ୍ଟର ଶିଳାନ୍ୟାସ ଏବଂ ଉଦ୍ଘାଟନ ପ୍ରକ୍ରିୟା, ସେଥିରେ ପାଖାପାଖି 16 ପ୍ରକଳ୍ପ, ବଡ଼ ପ୍ରକଳ୍ପ ନ୍ୟାସନାଲ ହାଇୱେ ଅଥରିଟିର ତାଦେହରେ ଇନାଗୁରେସନ ଆଉ ଶିଳାନ୍ୟାସର ପ୍ରକ୍ରିୟା ଆସି ତାକୁ ବି କରିବେ।
ରାଜ୍ୟ ସରକାର ଗୃହରକ୍ଷୀ ପଦବୀ ସଂଖ୍ୟା 2500କୁ ବୃଦ୍ଧି କରିଛନ୍ତି। ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଗୃହରକ୍ଷୀ ପଦବୀ ସଂଖ୍ୟା 20175କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପୂର୍ବରୁ ଗୃହ ବିଭାଗ ଅଧୀନରେ 17675 ରହିଥିଲା। ଆଗାମୀ ଦିନରେ ପୋଲିସ ବିଭାଗରେ ପ୍ରାୟ 12000 ପଦବୀ ସୃଷ୍ଟି କରାଯିବ ବୋଲି ଜଣାପଡ଼ିଛି। ଦେଶର ସାମୁଦ୍ରିକ ସୁରକ୍ଷା ଦୃଷ୍ଟିକୋଣ ବର୍ତ୍ତମାନ ବିଭିନ୍ନ ପ୍ରଜାତି ମାଛମାନଙ୍କର ପ୍ରଜନନ ସମୟ ହୋଇଥିବାରୁ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ନ ଯିବାକୁ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଆଜିଠାରୁ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ 61 ଦିନ ଧରି ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଯନ୍ତ୍ରଚାଳିତ ଡଙ୍ଗା, ଟ୍ରଲର ଆଦି ଯୋଗେ ମାଛ ଧରିବାକୁ ନ ଯିବା ପାଇଁ ବାରଣ କରାଯାଇଛି। ଗଞ୍ଜାମ ଜିଲ୍ଲାର ପ୍ରୟାଗୀଠାରୁ ପଟିସୁନାପୁର ପର୍ଯ୍ୟନ୍ତ ସମସ୍ତ 27 ସାମୁଦ୍ରିକ ମତ୍ସ୍ୟଜୀବୀ ଗ୍ରାମବାସୀମାନଙ୍କୁ ସାଗର ମିତ୍ରଙ୍କ ଜରିଆରେ ସଚେତନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଦର୍ଶନ ସହ ଦ୍ୱିତୀୟ ପ୍ରକଳ୍ପ ଅଞ୍ଚଳର ସମୀକ୍ଷା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟରେ ବିଭିନ୍ନ ଉନ୍ନତିକରଣ ଏବଂ ନୂତନତ୍ୱ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜନସାଧାରଣଙ୍କର ମତାମତ ଆହ୍ୱାନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ 2024 ଲାଗୁ କରିବା ପରେ ଏ ସମ୍ପର୍କରେ ସବିଶେଷ ଆଲୋଚନା ପାଇଁ ଆଜି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ କୁଳପତିମାନଙ୍କର ଏକ ସମ୍ମିଳନୀର ଆୟୋଜନ କରାଯାଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି, ପାଠ୍ୟକ୍ରମରେ ସମାନତା, ସ୍ନାତକୋତ୍ତର ବିଭାଗଗୁଡ଼ିକର ମିଶ୍ରଣ ସହିତ ଭିତ୍ତିଭୂମିର ବିକାଶ ନେଇ ବୈଠକରେ ଆଲୋଚନା ଚାଲିଛି। 17 ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ, ଉପକୁଳ ସଚିବ, ପିଜି କାଉନ୍ସିଲ୍ ଅଧ୍ୟକ୍ଷ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପାରମ୍ପରିକ କୃଷିକୁ ବଞ୍ଚାଇ ରଖିବା ପାଇଁ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଟ ପଞ୍ଚାୟତର ଖର୍ମାଲ ଗାଁରେ ପାଳନ କରାଯାଉଛି ଦେଶୀ ବିହନ ପରବ। ଆଧୁନିକ କୃଷି ପଦ୍ଧତି ପରିବର୍ତ୍ତେ ପାରମ୍ପରିକ ଚାଷକୁ ଏହି ଗାଁର ଚାଷୀମାନେ ଗ୍ରହଣ କରିଥାନ୍ତି। କେବଳ ଚାଷ ନୁହେଁ, ଦେଶୀ ବିହନ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରି ବିହନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ଖର୍ମାଲ ଗାଁର ଚାଷୀମାନେ ଶପଥ ନେଇଛନ୍ତି। ଦେଶୀ ବିହନ ପର୍ବ ପାଳନ ଉପଲକ୍ଷେ ଶଗଡ଼ରେ ମାଟି କଳସୀରେ ବିଭିନ୍ନ ଦେଶୀ ବିହନ ଧରି ସହର ପରିକ୍ରମା କରିଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନର ବେଶ୍ ଗୁରୁତ୍ୱ ରହିଛି ବୋଲି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି।
ଯେ ଯେତେବେଳେ ଦୁନିଆ ଏବେ ଚିନ୍ତାଗ୍ରସ୍ତ ଅଛି, ସବୁ ରାଷ୍ଟ୍ର ଚିନ୍ତା କରୁଛନ୍, ଦୁନିଆର ବଡ଼ ବଡ଼ ବୈଜ୍ଞାନିକ ମାନେ ଚିନ୍ତା କରୁଛନ୍ ଯେ ଧୀରେ ଧୀରେ ଯେନ୍ ଗ୍ରୀନ୍ ରିଭଲ୍ୟୁସନ୍ ହେଲା, ଅତ୍ୟଧିକ ଉତ୍ପାଦନ କରବାର ଲାଗି ରାସାୟନିକ ସାରର ପ୍ରୟୋଗ କରାଗଲା, କୀଟନାଶକ ଔଷଧର ପର୍ଯ୍ୟାପ୍ତ ପ୍ରୟୋଗ କରାଗଲା, ଯଦିଓ ବେଶୀ ଉତ୍ପାଦନ ହେଲା କିନ୍ତୁ ଧୀରେ ଧୀରେ ବିଷ ପାଲଟି ଯାଉଛି ସେ ଖାଦ୍ୟ, ଆଜି ସେଥିଲାଗି ଗୋଟେ ବଡ଼ ଭାରି ଚିନ୍ତାର ବିଷୟ।
ଚଳିତ ଶିକ୍ଷାବର୍ଷ ନିମନ୍ତେ ସ୍ନାତକୋତ୍ତର ଏବଂ ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି 2025-26 ନିମନ୍ତେ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନଙ୍କ ପାଇଁ ଆସନ୍ତାକାଲିଠାରୁ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଗଞ୍ଜାମ ଜିଲ୍ଲାର ଗୋପାଳପୁରସ୍ଥିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଗ୍ନିଶମ ବିଭାଗ ପକ୍ଷରୁ 81ତମ ସେବା ସପ୍ତାହ ପାଳନ ଆରମ୍ଭ ହୋଇଛି। ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡା ଏବଂ ଉପ ଅଗ୍ନିଶମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି ଯୋଗଦେଇ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ମକ୍ଡ୍ରିଲ୍ ସମେତ ପ୍ରତିଦିନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 17ଟି ଅଭିଯୋଗ ଶୁଣାଣି ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକ 45ଟି ଅଭିଯୋଗର ଶୁଣାଣି କରି 4 ଜଣଙ୍କୁ ହ୍ୱିଲ୍ ଚେୟାର ଓ ଜଣେ ବ୍ୟକ୍ତିଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରିଛନ୍ତି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ତତ୍ତ୍ୱାବଧାନରେ ଲଘୁ ବନଜାତ ଦ୍ରବ୍ୟର ବ୍ୟବସାୟୀକରଣ ପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଛି। ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଜଙ୍ଗଲଜାତ ବିଭିନ୍ନ ଦ୍ରବ୍ୟ ମହୁଲ, ଟୋଲ, ଶାଳମଞ୍ଜି, ତେନ୍ତୁଳି, ଭାଲିଆ, ଶିଆଳି ଓ ଶାଳପତ୍ରକୁ ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି। ତେବେ ସେମାନେ ତା'ର ଉଚିତ ମୂଲ୍ୟ ପାଇନଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଦଳ ମାଧ୍ୟମରେ ମଣ୍ଡି ଖୋଲାଯାଇ ବିକ୍ରିବଟା କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଖୁବ୍ ଶୀଘ୍ର ବସ୍ ଚଳାଚଳ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଓଡ଼ିଶା ରାଜ୍ୟ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି। ଆସନ୍ତା 1 ମାସ ମଧ୍ୟରେ ଫୁଲବାଣୀଠାରୁ ବେଲଘର, କେରୁବାଡ଼ି, ହାତୀମୁଣ୍ଡା, ମଣ୍ଡାସ, ଝିରିପାଣି ଓ ବିଲବାଳକୁ 8ଟି ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍ ଚଳାଚଳ କରିବ। ସେହିପରି ବିଭିନ୍ନ ଆନ୍ତଃଜିଲ୍ଲା ମାର୍ଗ ପାଇଁ ମଧ୍ୟ ନୂଆ ବସ୍ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ହାଟୁଆରୀ ଗ୍ରାମରେ ପାଟୁଆ ଶୋଭାଯାତ୍ରା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତିହିଡ଼ି ଏବଂ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ଶୋଭାଯାତ୍ରା ସମୟରେ ଡିଜେ ପାଇଁ ଅନୁମତି ନଥିବା ବେଳେ ଗାଡ଼ିଟି 11 kV ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏଭଳି ଅଭାବନୀୟ ଘଟଣା ଘଟିଥିଲା। ତେବେ ଘଟଣାର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 73ତମ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତାରେ ଆଜି ଅପରାହ୍ନ 4ଟାରେ SSB ଏବଂ CRPF ମହିଳା ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ବର୍ଗରେ ସନ୍ଧ୍ୟା 6ଟାରେ ପଞ୍ଜାବ ଏବଂ CRPF ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସୂଚନାଯୋଗ୍ୟ, ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମହିଳା ବର୍ଗରେ ପ୍ରଥମ ସେମିଫାଇନାଲ୍ରେ CRPF ଦଳ ଉତ୍ତରପ୍ରଦେଶକୁ 1-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲ୍ରେ SSB 2-1 ଗୋଲ୍ରେ ଓଡ଼ିଶା ପୁଲିସ୍କୁ ପରାସ୍ତ କରିଥିଲା। ପାଣିପାଗ, ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟର ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ଝଡ଼ ତୋଫାନ ଏବଂ ବର୍ଷାର ଅନୁମାନ କରାଯାଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ 19ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ। ବିଶେଷକରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ସୁଧମୁକ୍ତ ଋଣ ବ୍ୟବସ୍ଥାକୁ 1 ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତା ଗୁରୁବାର ଦିନ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପୋଲିସ ବିଭାଗରେ ଆଉ ନୂଆ 2500 ଗୃହରକ୍ଷୀ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର। କୁଳପତି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ନେଇ ଚାଲିଛି ଆଲୋଚନା ଏବଂ କଳିଙ୍ଗ ଷ୍ଟାଡିୟମରେ 73ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍ରେ ଏସ୍ଏସ୍ବି ଏବଂ ସିଆର୍ପିଏଫ୍ ମହିଳା ଦଳ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।